ସାରଥୀ ମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ଚନ୍ଦ୍ର ଭକତ ପ୍ରବର ଗଢ଼ିଲେ ଯତ୍ନେ ଅତି ନୀଳକଣ୍ଠେଶ୍ୱର ସାଥେ ପଞ୍ଚଲିଙ୍ଗ ନାମ ଦେଲେ ହୋଇ ପ୍ରୀତି ମହେନ୍ଦ୍ର ତନୟା ପୟର ପଖାଳେ କହି ତାହାର ନୀର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ମନୋରମ ମନ୍ଦିର ଭିତର ପରିବେଶ ଦର୍ଶନୀୟ କଇଁଛ ପୂଜିତ ଛୁଆ ସାଥି ତାର ଦୃଶ୍ୟ ହୁଏ ଲୋଭନୀୟ ବୃକ୍ଷ ଭିଠରେ ଶିବଲିଙ୍ଗ ଦୃଶ୍ୟ ଭକ୍ତଙ୍କୁ କରେ ବିଭୋର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ଚାରି ମାସ ପ୍ରଭୁଙ୍କ ଦର୍ଶନ ଅନ୍ୟ ମାସେ ଜଳାର ନବ ତଥାପି ଭକତ ଆକୁଳ ଶୁଣନ୍ତି ହୋଇ ବାବା ସଦା ଶିବ ଶିବ ସନାତନ ଶିବ ଚିରନ୍ତନ ଶିବ ହି ପରମେଶ୍ୱର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ବାବା ଜ୍ଞାନ ହୁଅ ସୁସନ୍ତାନ ମୁଁ ଆତ୍ମା ଭାବ ଧରି ସଙ୍ଗମ ଯୁଗରେ ପରମାତ୍ମା ଜ୍ଞାନ ପୁଣ୍ୟ ଭାଗ ଦେବ ଭରି ପରମାତ୍ମା ଜ୍ୟୋତି ପାଶେ ରଖି ମତି ଓଂ ଶାନ୍ତି ମୁଖେ ଧର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ଆନ୍ଧ୍ର ଓଡ଼ିଶାର ସୀମାରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର ଗଜପତି ଜିଲ୍ଲା ପାରଳାଖେ ମୁଣ୍ଡି ପାହାଡ଼ ଯେ ଯୋଗେଶ୍ୱର ପାହାଡ଼ ଯେ ଯୋଗେଶ୍ୱର ପାହାଡ଼ ଯେ ଯୋଗେଶ୍ୱର ପାହାଡ଼ ଯେ ଯୋଗେଶ୍ୱର।